মানব সমাজের বর্ণাশ্রম সম্বন্ধীয় নীতি নিয়ম আপনার দ্বারা খলহ অত্যন্ত ইচ্ছাপরায়ণ
দুর্বৃত্ত
উপসমৃত নিহত হয়েছি প্রভু হে ভগবান করবাম করিবু তে আপনার কিম কি অনুসাধি দয়া করে আদেশ করুন কিং করা আপনার নিত্য দাস
নিত্য দাস
অনুবাদ অনুবাদ ভাব আপনার দ্বারা মসজিদ পুনরাবৃত্তি হোক মনুগণ সেমানকর প্রার্থনা নিবেদন করি কহিলে হে ভগবান আপনার আজ্ঞাকারী দাস রূপে আমি মনুগণ মানব সমাজ পরিচালনা
মানব সমাজ পরিচালনা
আইন প্রদান করু কিন্তু এই মহা অসুর হিরণ্যকশিপুঙ্কর সাময়িক শ্রেষ্ঠত্ব ফলরে বর্ণাশ্রম ধর্ম পালন প্রথা বিনষ্ট হয়ে যাইছিলা হে ভগবান এই মহা অসুর কু সংহার করিয়া ফলরে আপনার বর্তমান বর্তমান আমি মানে স্বাভাবিক স্থিতি লাভ করিছু আমি মানে আপনার নিত্য দাস দয়া করে আম্ভ মানুষ আদেশ করন্তু বর্তমান আমি মানে কোন করিবু ভগবান শ্রীকৃষ্ণ ভগবত গীতার অনেক স্থানরে বর্ণাশ্রম ধর্ম বিষয়ে উল্লেখ করেছেন সে মনুষ্য মানঙ্ক পাই বর্ণাশ্রম ধর্ম সম্বন্ধে শিক্ষা দিয়েছেন যাদ্বারা সমস্ত মানব সমাজ চারোটি বর্ণ ও চারোটি আশ্রম নিয়ম পালন পূর্বক শান্তিপূর্ণ ভাবে অবস্থান করে পারমার্থিক উন্নতি সাধন করিপারেন মনুগণ মনুসংহিতা প্রণয়ন করছেন সংহিতা শব্দ হচ্ছে বৈদিক জ্ঞান বা মনু শব্দরু বোঝা যাচ্ছে যে এই জ্ঞান প্রদান করছেন মনু মনুমানে বেড়ে বেড়ে ভগবান অবতার এবং বেড়ে বেড়ে ভগবান শক্তির আদিষ্ট জীব বহুকাল পূর্ব ভগবান শ্রীকৃষ্ণ সূর্যদেবকে এই জ্ঞান প্রদান করে মনুমানে সাধারণত সূর্যঙ্কর পুত্র তেমন সূর্যঙ্ক নিকটরে ভগবত গীতার মাহাত্ম্য বর্ণনা করিয়া সময়ের শ্রীকৃষ্ণ কেছেন ইমাম বিবস্বতে যোগম প্রোক্তবানহম অব্যয়ম বিবস্বান মন বে প্রাহ মনোরীক্ষা কু কবে অব্রবীত এই জ্ঞান প্রথমে সূর্যদেব বিবস্বানকু দিয়া যাইছিলা যে তাঙ্কর পুত্র মনুঙ্কু তাহা প্রদান করিছিলে সূর্যদেব বিবস্বান মনু যে আইন প্রদান করেছেন তাহা মনুসংহিতা নামে পরিচিত এতে বর্ণ ও আশ্রম ভিত্তিরে মনুষ্য মানে জীবনযাপন করা সম্পূর্ণ নির্দেশ দিয়া যাইছি এহা মানব জীবন যাপনর অত্যন্ত বিজ্ঞান সম্মত বিধি কিন্তু হিরণ্যকশিপুঙ্ক পরি আসুরিক শাসন ব্যবস্থা ফলরে মানব সমাজ এই সমস্ত আইন ভঙ্গ করে ক্রমশ অধপতিত হয়েছে তা ফলরে পৃথিবীর শান্তি নষ্ট হয়ে যাইছে মূল কথা হচ্ছে যে যদি আমি মানব সমাজের প্রকৃত শান্তি শৃঙ্খলা আনবাকে চাহু তাহলে ভগবান শ্রীকৃষ্ণ দ্বারা অনুমোদিত মনুসংহিতা বিধি অনুসারে জীবনযাপন করা হব এই শ্লোকের প্রবাদ তাৎপর্য সমাপ্ত মনুগণ সেমানঙ্কর প্রার্থনা নিবেদন করে কহিলে হে ভগবান আপনার আজ্ঞাকারী দাস রূপে আমি মনুগণ মানব সমাজের পরিচালনা পাই আইন প্রদান করু কিন্তু এই মহা অসুর হিরণ্যকশিপুঙ্কর সাময়িক শ্রেষ্ঠত্ব ফলরে বর্ণাশ্রম ধর্ম পালন প্রথা বিনষ্ট হয়ে যাইছিলা হে ভগবান এই মহা অসুর কু সংহার করিয়া ফলরে বর্তমান আমি মানে স্বাভাবিক স্থিতি লাভ করি আমি মানে আপনার নিত্য দাস দয়া করে আম্ভ মানুষ আদেশ করতু বর্তমান আমি মানে কন করিবু মন ହନୁମାନଙ୍କର କାମ କଣ? ହନୁମାନଙ୍କର କାମ କଣ? ଆଉ କିଏ ଶୁଣୁନାହାନ୍ତି ତାହେଲେ ଏକା ଶୁଣ ମନୁମାନେ ରହିଛନ୍ତି ତ ମନୁମାନେ ମନୁମାନେ କିଏ ମାନବ ସମାଜ ଶ୍ରେଷ୍ଠ ମାନବ ଜାତିର ପିତା ଆଚ୍ଛା ଏଇଠି ଏଇଠି ଏଇ ଶ୍ଳୋକରେ କ'ଣ କୁହାଗଲା ଭଗବାନ କ'ଣ କହିଛନ୍ତି ଭଗବାନ ଭଗବତ ଗୀତା ଜ୍ଞାନ କାହାକୁ ଦେଇଛନ୍ତି ବୋଲି କହିଲେ ଏ ଶ୍ଳୋକରେ କହିଲେ ଇମାମ ବିବସ୍ୱତେ ଯୋଗମ ତତ୍ତାମନ ଅହମଭି ବିବସ୍ୱାନ ମନୋଭି ପ୍ରାହ ରିକ୍ସାକୁ କବେ ଅପ୍ରବି ତ ତାହେଲେ ମନୁ କାହାର ପୁଅ ବିବସ୍ୱାନ ମନର ବି ପ୍ରାହ ମନୁ ରିକ୍ଷାକୁ କବେ ତ ବିବସ୍ୱାନ ଗୁରୁ ବିବସ୍ୱାନ କିଏ ସୂର୍ଯ୍ୟଙ୍କର ଆଉ ଗୋଟେ ନାଁ ହଉଛି ବିବସ୍ୱାନ ନାଁ ଦେଇତେ ପଡିବ ଦୀକ୍ଷା ନାଁରେ ବିବସ୍ୱାନ ନାଁଟା ନାହିଁ ଦୀକ୍ଷା ଲିଷ୍ଟ ଲେଖି ରଖିତେ ପଡିବ ମନେ ପଡ଼ିବନି ବିବସ୍ୱାନ କୃଷ୍ଣ ହେଇପାରିବ ସେଇଟା ବିବସ୍ୱାନ ସୂର୍ଯ୍ୟ ବିବସ୍ୱାନ ନାରାୟଣ ବିବସ୍ୱାନ ବିଷ୍ଣୁ ହେଇପାରିବ ତ ନା ବିବସ୍ୱାନ ଦକା ହଉନି ତ ସୂର୍ଯ୍ୟଦେବଙ୍କର ପୁତ୍ର ହଉଛନ୍ତି ନା ସୂର୍ଯ୍ୟଦେବଙ୍କୁ ବିବସ୍ୱାନ କରାଯାଉଛି ତାଙ୍କର ପୁଅ ହଉଛନ୍ତି ମନୁ ଭଗବାନ ପ୍ରଥମରେ ତାଙ୍କୁ ଜ୍ଞାନ ଦେଇଛନ୍ତି ଭଗବତ ଗୀତା ପୁରା କହିଲେ ନା ତମେ ଏ ମାନବ ସମାଜରେ ଯେଉଁ ବର୍ଣ୍ଣାଶ୍ରମ ଧର୍ମ ଯାହା ପ୍ରତିଷ୍ଠା ହଉଛି ସେଇଟା ଏଠି କ'ଣ କହିଲେ ନା ଭଗବାନ ହେ ଭଗବାନ ଆପଣଙ୍କ ଆଜ୍ଞାକାରୀ ଦାସ ରୂପେ ଆମେ ମନୁଗଣ ମାନବ ସମାଜ ପରିଚାଳନା ପାଇଁ ଆଇନ ପ୍ରଦାନ କରୁ ମାନେ ତ ଏଇ ମାନେ କ'ଣ କହୁଛନ୍ତି ଭଗବାନଙ୍କ ଯାହା ଆଇନ ଅଛି ପ୍ରଣୟନ କରୁଛନ୍ତି ମୁକ୍ତି ମଣ୍ଡପ କଲେ ସେ କିଛି ଆଇନ ଦେଉଛନ୍ତି ବିଧାନ ଦେଉଛନ୍ତି ପ୍ରାଶ୍ଚିତର ବିଧାନ ଯାହାର ଯାହା ସୁବିଧା ଅସୁବିଧା ହେଇଛି ଯାହା ସବୁ ପ୍ରାଶ୍ଚିତ ବିଧାନ ସେଥିପାଇଁ ଭଗବତ ଭଗବାନଙ୍କର ଯାହା ଆଇନ ମାନବ ସମାଜ ପାଇଁ ମାନେ ଯେତେ ବର୍ଣ୍ଣାଶ୍ରମ ଧାରାରେ ଯେତେ ଆଇନ ଅଛି ସବୁ ଆଇନକୁ କିଏ ଦେଇଛନ୍ତି ତାହେଲେ ଆଇନ ତିଆରି କରୁଛନ୍ତି କିଏ କିନ୍ତୁ କଥା ହଉଛି କ'ଣ କି କହିବା ତାତ୍ପର୍ଯ୍ୟ କ'ଣ ଏଠି ଏମାନେ ଥିଲେ ମନୁଗଣ ଆଜି ସ୍ତୁତି କରୁଛନ୍ତି କ'ଣ ଆମେ ଆଇନ ତିଆରି କରୁ ମାନବ ସମାଜ ପାଇଁ କିନ୍ତୁ ଏ ହିରଣ୍ୟକଶିପୁ ଦ୍ୱାରା ଆମ ଆଇନ ଚାଲୁନଥିଲା ଚାଲୁଥିଲା କି ଇଏ ସମସ୍ତ ଏତେ ସ୍ତୁତି କଲେ କାଲି ଆମେ ଶୁଣିଲେ ସେ ନାକୁ ନାଗଲୋକଠୁ ଆରମ୍ଭ କରି ଗନ୍ଧବ କିନ୍ନର ସମସ୍ତେ କାହାର ଆଇନ କିଛି ଚାଲୁନଥିଲା ସବୁ ଜଣଙ୍କର ଆଇନ ଚାଲୁଥିଲା ହିରଣ୍ୟକଶିପୁ ଭଗବାନ କି ମହାରାଜ ଭାଇଆ କରନ୍ତି ହିରଣ୍ୟକଶିପୁ ଭଗବାନ ସବୁ ଜୟ ଦେଇ ସାରିଲା ପରେ ହିରଣ୍ୟକଶିପୁ ଭଗବାନ କି ଜୟ ସବୁ ଜୟ ଦେଇଥିଲେ ମାନେ ଆଚ୍ଛା 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 ତମେ ଏତେ ବୁଝିଲା ପରେ ବି ତମେ ହିରଣ୍ୟକଶିପୁ କି ତମେ ତ ଦଳର ସବୁ ହିରଣ୍ୟକଶିପୁ ର ଜୟ ଦେଉଛ ଭ୍ରମ ଧାରଣା ଯାଉନି ଯେତେବେଳେ ହିରଣ୍ୟକଶିପୁ କି କୁହାଯିବ ଅବଶ୍ୟ ସେ ଭକ୍ତ ଶ୍ରେଷ୍ଠ ସେଇ ହିସାବରେ ଆପଣ ଶୁଦ୍ଧ ଭକ୍ତ ତା ପୂର୍ବ ପର ସବୁ ଜାଣିଛନ୍ତି ସେଇଥିପାଇଁ ଜୟ ଦେଇପାରିବେ ତ ଯାଇ ବେଳେବେଳେ ଏମିତି ଆଇନ ସଂସାରରେ ଯେମିତି ବର୍ତ୍ତମାନ ସରକାର ହେଉଛି କ'ଣ ସରକାର ଆଇନ ଗୋଟେ ପ୍ରକାର ଅଛି ଅଛି ନା ତ ଆଇନ ପାଖକୁ ଗଲାବେଳକୁ ଲୋକ ଯଥାର୍ଥ ଆଇନ ପାଉଛି କି ବର୍ତ୍ତମାନ ଏମିତି କିଛି ହିରଣ୍ୟକଶିପୁ ସଂସାରରେ ରହିଛନ୍ତି ବର୍ତ୍ତମାନ ଯେମିତି କ'ଣ ଯେ ଭ୍ରଷ୍ଟାଚାର ସମାଜରେ ଏମିତି ଭାବେ ବଢ଼ିଯାଇଛି ବର୍ତ୍ତମାନ ହିରଣ୍ୟକଶିପୁର ଶାସନ ଚାଲିଛି ବର୍ତ୍ତମାନ କାହିଁକି ନା ଏଇଭଳିଆ ଆଇନ ତିଆରି କିନ୍ତୁ ଆଇନ କାମ କରୁନି ତ ଏଇ ହେଉଛି ମାନବ ସମାଜର ମାନେ ସ୍ଥିତି ଆଜି ମାନେ କୋଉଠି ଯାଇକି ପହଞ୍ଚିଲେ କେବଳ ଏଠି ମୁସଲିମ ଆଇନ ଚାଲିଛି କାଲି ତାଙ୍କ ଘରକୁ ଯାଇଥିଲେ ପଟ୍ଟନାୟକ ତାଙ୍କ ଘର ତାଙ୍କ ପୁଅ କହୁଥିଲେ କହିଲେ ଇସଲାମ ମାନେ କ'ଣ କରୁଛନ୍ତି ବର୍ତ୍ତମାନ ନା ଇସଲାମ ଭାରତ ଧର୍ମ ନିରପେକ୍ଷ ରାଷ୍ଟ୍ର ସବୁ ତିଆରି ହେଇଗଲା କେତେ ନିରପେକ୍ଷ ରାଷ୍ଟ୍ର ଯେତେବେଳେ ପାଣି ମୁସଲିମ ମାନଙ୍କର ମେଜରିଟି ନ ହୋଇଛି କାରଣ ମେଜରିଟି ହେଇଗଲା ପାକିସ୍ତାନ ବାଂଲାଦେଶ ସବୁ ନେପାଳ ସବୁ ମେଜରିଟି ହେଇଗଲା ସବୁ ଧର୍ମ ନିରପେକ୍ଷ ଭିତରେ ଥିଲେ ଯେତେବେଳେ ତାଙ୍କର ମେଜରିଟି ହେଇଗଲା ସେମାନେ ସବୁ ଦେଶ ମୁସଲିମ ରାଷ୍ଟ୍ର ତିଆରି କରିଦେଲେ ଭାରତ ଅପେକ୍ଷା କରିଛି ସେତିକି ଦିନ ପର୍ଯ୍ୟନ୍ତ ଯେତେବେଳେ ମୁସଲିମ ମାନଙ୍କର ମେଜରିଟି ରହିଛି 50-51 ହେଇଗଲେ ସେତେବେଳକୁ ପୁଣି ଏଇ ଭାରତବର୍ଷ କ'ଣ ହିନ୍ଦୁ ରାଷ୍ଟ୍ର ବୋଲି ଯେଉଁ ପରିଚିତ ଅଛି ପୁଣି ମୁସଲିମ ରାଷ୍ଟ୍ର ହେଇଯିବ ଆଉ ବର୍ତ୍ତମାନ ସମାଜରେ ବେଶୀ କରି ତ ଦେଶର ନେତାମାନେ ହିଁ ଚାହୁଁଛନ୍ତି ଏଟାକୁ ମୁସଲିମ ରାଜ୍ୟ କରିଦେଇଛି, ବେଶୀ ସପକ୍ଷ ହେଉଛି ମୁସଲିମ ମାନଙ୍କର। ଛୋଟ କ'ଣ ଜଗନ୍ନାଥ ମନ୍ଦିର ଚର୍ଚ୍ଚ ସେଥିପାଇଁ କ'ଣ ମାଗିଛନ୍ତି ଆମ ତରଫରୁ କି ସରସ୍ୱତୀ ଡାକ୍ତରୀ ପରିଷଦର ସେ କ'ଣ କହିଛନ୍ତି ଯେ କ'ଣ କହିଲେ ଯେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଯାଇକି ପାଞ୍ଚଟା ପଡ଼ା ମାଗିଥିଲେ ଦୁର୍ଯ୍ୟୋଧନ ପାଖରେ, ପାଞ୍ଚଟା ପଡ଼ା କମ୍ ସେ କମ୍ ଦେଇଦିଏ, ପୁରା ନଦେଲେ ବି ରାଜ୍ୟ, ପାଞ୍ଚ ଭାଇକି ପାଞ୍ଚଟା ଗାଁ। ସେମିତି ହିନ୍ଦୁମାନେ ଯାଇକି ସରକାର ପାଖରେ ମାଗୁଛନ୍ତି କେତେଟା, ଯଦି ହିନ୍ଦୁ ରାଷ୍ଟ୍ର ତାହେଲେ କେମିତିଆ ଶାସନ ଚାଲିଛି, ଯେ ଦୁର୍ଯ୍ୟୋଧନ ଭଳିଆ ଅସୁରଙ୍କ ଦ୍ୱାରା ପରିଚାଳିତ ଚାଲିଛି, ଯେତେ ପାଞ୍ଚଟା କ'ଣ ତିନିଟା ପଡ଼ା ମାଗୁଛନ୍ତି,
ସେମାନେ ପଚାଶଟା ମନ୍ଦିର ଭାଙ୍ଗିଛନ୍ତି,
ସେମାନେ ଭାଙ୍ଗିଛନ୍ତି ଚାଳିଶ ହଜାର ମନ୍ଦିର ଭାଙ୍ଗିକି ମସଜିଦ କରୁଛନ୍ତି ମୁସଲିମ ବାଲା, ଚାଳିଶ ହଜାର ମନ୍ଦିର ଭାଙ୍ଗିଛନ୍ତି ଭାରତରେ ଭାଙ୍ଗି ଛୋଟ ବଡ଼, ତା ପାଖରେ କରିଛନ୍ତି କେତେଟା ନା ଚାଳିଶ ହଜାର ମସଜିଦ କରିଦେଇଛନ୍ତି ସବୁ ଜାଗାରେ। ସେଥିପାଇଁ ତ ବର୍ତ୍ତମାନ କୃଷ୍ଣ ଆସିକି ମାଗୁଛନ୍ତି କଲ କମସେ କମ୍ ଚାଳିଶ ହଜାର ଜାଗାରୁ ତିନିଟା ଦେଇଦିଅ, ଅଣଚାଳିଶ ହଜାର ନଅଶହ ସତାନବେଟା ତମେ ରଖ, ସେଇ ତିନିଟା ଗୋଟେ ହଉଛି ଅଯୋଧ୍ୟା, ଗୋଟେ ହଉଛି ମଥୁରା, ଗୋଟେ ହଉଛି କାଶୀ ବିଶ୍ୱନାଥ, ତିନିଟା ଜାଗାରେ ମୁଖ୍ୟ ମୁଖ୍ୟ ଜାଗାରେ ଯେଉଁ ଯେଉଁ ଜାଗାରେ ତ ମସଜିଦ ମୁଖ୍ୟ ଜାଗାରେ ରାମ କୃଷ୍ଣଙ୍କର ଆଉ ଶିବଙ୍କର ଏ ତିନିଟା ଜାଗାକୁ କମସେ କମ୍ ତିନିଟା ପଡ଼ା ମାଗୁଛି, କିନ୍ତୁ ଏତେ ବଡ଼ ବଡ଼ ସରକାର ଅଛନ୍ତି କିଛି କରିପାରୁନି, ଧର୍ମ ନିରପେକ୍ଷ ରାଷ୍ଟ୍ର, ଏଇ ହେଉଛି ଘଟଣା। ତେଣୁକରି କିଛି ଦିନ ଏଇ ନେତାମାନଙ୍କ ଦ୍ୱାରା ମାନେ କ'ଣ ଶୋଷିତ ହେଇଦେଇ ଯାଉଛି ସଂସାର, ଆଜି ଏତେ ରାଜା ଏତେ ହିନ୍ଦୁ ରାଜା ହେଇଛନ୍ତି ସମାଜରେ କ'ଣ କରୁଛନ୍ତି ହିନ୍ଦୁ, ତ ସେମାନେ ବାସ୍ତବିକ ତ ହିନ୍ଦୁ କେହି ନାହାନ୍ତି, ସେମାନେ ଠିକ ବର୍ତ୍ତମାନ ବି ହିରଣ୍ୟକଶିପୁର ରାଜୁତି ସଂସାରରେ ଚାଲିଛି, ଏଥିରେ କୌଣସି ଭୁଲ ନୁହେଁ, ବର୍ତ୍ତମାନ ବି ସେ ରାଜୁତି ସଂସାରରେ ଚାଲିଛି, ହିରଣ୍ୟକଶିପୁର ରାଜୁତି ଚାଲିଛି, ଚାଲିବ ଯେତେ ଦିନ ପର୍ଯ୍ୟନ୍ତ ହିନ୍ଦୁ ଜାଗରଣ ଚାଲିଛି ସେଇ ଅନୁସାରେ ଚାଲିବ। ତ ସେଇ କଥା ଏଠି କହୁଛନ୍ତି ଯେ ଭଗବତ ଗୀତା ଜ୍ଞାନ ଯେମିତି ପରମ୍ପରା ଜ୍ଞାନରେ ଆସିଛି, ତ ମନୁଙ୍କର କାମ ଆମେ ଜାଣିଲେ, ମନୁ ସଂହିତା ରହିଛି ଶାସ୍ତ୍ରରେ, ଯେମିତି ବ୍ରହ୍ମ ସଂହିତା ଅଛି ପ୍ରପାତ ସେଇଟା ବ୍ୟାଖ୍ୟା କରି କହୁଛନ୍ତି, ବ୍ରହ୍ମ ସଂହିତାରେ ଯେମିତି କ'ଣ ରହିଛି ନା ବ୍ରହ୍ମାଙ୍କର ଉପଦେଶ ରହିଛି, ବ୍ରହ୍ମ ସଂହିତାରେ ଭଗବାନ ବ୍ରହ୍ମାଙ୍କର ସ୍ତୁତି ରହିଛି, କ'ଣ ହେଲା ରେ ହସୁ କାହିଁ, ହଁ ତ ସେଇ କଥା ଅନୁସାରେ କୁହାଯାଉଛି କ'ଣ ନା ବ୍ରହ୍ମ ସଂହିତା ଯେମିତି ରହିଛି ମନୁ ସଂହିତା ରହିଛି ପରାଶର ସଂହିତା ରହିଛି,
ମନୁ ସଂହିତାରେ ସ୍ତୁତି
ବର୍ଣ୍ଣାଶ୍ରମ ଧର୍ମ ମନୁଷ୍ୟ ମାନବ ସମାଜ ମନୁଷ୍ୟ ମାନବ ସମାଜ ପାଇଁ ଯୋଉ ଯୋଉ ଶିକ୍ଷା ରହିଛି ମାନବ ସମାଜର କଲ୍ୟାଣ ଅନୁସାରେ ଗ୍ୟାସ ଛାଡ଼ ନା ତମେ ତ ଆସିଲ, ତ ସେଇ ଅନୁସାରେ କୁହାଯାଉଛି କ'ଣ ନା ହସୁଛ କାହିଁ, ସମସ୍ତେ ତ କେହି ହସି ନାହାନ୍ତି, ଅଭଦ୍ରାମ ହେଇଯିବ କଂସ ଭିତରେ ଭଗବତ ଅପରାଧ ହବ ଭାଗବତ ଚରଣ ପୁରା ଯାହା ହେଲେ ବି ଚୁପ ବିଶେଷ ଅସୁବିଧା ହେଲେ ତମେ ସାଇଡ଼କୁ ଉଠିଯିବ ହସି ପାରିବନି ଦାନ୍ତ ଦେଖିପାରିବନି। ତ ସେଇ କ୍ଷେତ୍ରରେ କୁହାଛି ବର୍ଣ୍ଣାଶ୍ରମ ବର୍ଣ୍ଣାଶ୍ରମ ଆଚରବେତାମ ପୁରୁଷନ ପରମ୍ପମାନ ବିଷ୍ଣୁ ଆରାଧ୍ୟତେ ବନ୍ତା ନାନ୍ୟତୋଷ କାରଣ, ଭଗବାନଙ୍କ ସନ୍ତୁଷ୍ଟି କେଉଁଥିରେ ହେବେ, ଏଇ ମନୁସଂହିତାରେ ଯେଉଁ ବର୍ଣ୍ଣାଶ୍ରମ ଧର୍ମ ବ୍ୟବସ୍ଥା କରାଯାଇଛି, ପ୍ରଭୁପାଦ ଚାହିଁଛନ୍ତି ଚାରିଆଡ଼େ ବର୍ଣ୍ଣାଶ୍ରମ ସ୍ଥାପନ କରିବା ପାଇଁ, କାହିଁକିନା ବୈଦିକ ଯୁଗ ଥିଲା ସେ ଏଇ ଏଇଭଳି, ତ ବର୍ଣ୍ଣାଶ୍ରମ ଅଛି କି ବର୍ତ୍ତମାନ, ବର୍ଣ୍ଣାଶ୍ରମ ଧାରା ଅଛି ବୈଦିକ ଧାରା କିଛି ନାହିଁ, ବର୍ଣ୍ଣାଶ୍ରମ ଯେମିତି ଯିଏ ଯେଉଁ ବର୍ଣ୍ଣ ଯିଏ ଯେଉଁ ଆଶ୍ରମର ବ୍ରାହ୍ମଣ ବ୍ରାହ୍ମଣଚିତ କ୍ଷତ୍ରିୟ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏ ବର୍ଣ୍ଣ ଆଉ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଅଛି ସମାଜରେ ପରମ୍ପରା ଅଛି କି ବ୍ରହ୍ମଚାରୀ ଲାଇଫ ଗୋଟେ ଆଶ୍ରମ ଯେ କମ୍ପଲସରି, ତ ବୈଦିକ ଧାରା ହିନ୍ଦୁ ସମାଜ ବି ପ୍ରତିଷ୍ଠା ହେଲେ କ'ଣ କ'ଣ ରହିଛି ବର୍ତ୍ତମାନ ସମାଜରେ କ'ଣ ହିନ୍ଦୁତ୍ୱ ରହିଛି, ବର୍ଣ୍ଣାଶ୍ରମ ଧାରା ନାହିଁ, ପ୍ରତ୍ୟେକ ପିଲାକୁ ଛୋଟ ଦିନରୁ ବ୍ରହ୍ମଚାରୀ ଶିକ୍ଷା ଦିଆଯିବା କଥା ସମସ୍ତ ବିଷୟକୁ, ଆଶ୍ରମ ଜୀବନ କ'ଣ ଆଧ୍ୟାତ୍ମିକ ଜୀବନର କ'ଣ କ'ଣ ଲୋକ ଜାଣିପାରିଲେନି, ବର୍ଣ୍ଣାଶ୍ରମ ପ୍ରଥମରୁ ପଚିଶ ବର୍ଷ ପର୍ଯ୍ୟନ୍ତ ଆଶ୍ରମ ଜୀବନ ଶିକ୍ଷା ଗ୍ରହଣ କରିବ, ତାପରେ ଚୁଜ୍ କରିବ ଗୃହସ୍ଥ ଲାଇଫ ହବ କି ସେଟା ଗୁରୁଙ୍କୁ ପୁଣି ଅନୁମୋଦନ କର ଅଛି ସେ ଜୀବନଧାରା, ତ ଯେହେତୁ ଜୀବନଧାରା ନାହିଁ ପ୍ରଥମ ଦିନରୁ ପିଲା ଜନ୍ମ ହବାଠୁ ତାକୁ ଶିକ୍ଷା ଦିଆହଉଛି କ'ଣ ଏକଦମ ବାଜି ଜୀବନ, ପିତା ମାତାଙ୍କ ଦ୍ୱାରା ହିଁ ସେ ତ୍ୟାଗ ଜୀବନ ଗୁରୁଙ୍କ ଆଶ୍ରମ ଜୀବନ ଆନୁଗତ୍ୟ ଜୀବନ ଭଦ୍ରତା ଜୀବନ କିଛି ଶିଖେଇ ନାହିଁ, ଏକଦମ ମାନେ ବାଷ୍ଟାର୍ଡ ଲାଇଫ ଆମକୁ ଶିକ୍ଷା ଦିଆଯାଇଛି, ଏଇଭଳିଆ ଜୀବନ ଆମର ଛୋଟ ଦିନ ଆମେ କିଛି ଶିଖି ନାହାନ୍ତି, କୃଷ୍ଣ ଭାବନା ଆମର ତ ଦୂରର କଥା, ଆଶ୍ରମ ଧର୍ମ କ'ଣ ଏଇଗୁଡ଼ା କିଛି ଶିଖି ନାହାନ୍ତି, ସେଇଥିପାଇଁ ଆମ ଇନ୍ଦ୍ରଗୁଡ଼ା ଏତେ ଚଞ୍ଚଳ, ଆଉ ସେଇଥିପାଇଁ ଆମେ ମାନେ ଯେମିତି କଣ ଗୋଟେ ବ୍ରହ୍ମଚାରୀ ପ୍ରତ୍ୟେକ ଜାଗାରେ ଗୁରୁଙ୍କ ଅନୁମୋଦନ ପାଇବେ, ସେ ଉପଯୁକ୍ତ ଯେତେବେଳେ ହବ ଗୁରୁ ଗ୍ରହଣ, ସେତେବେଳେ ବିଶ୍ୱ ସଂସାର ମୁକ୍ତ ହେଲା ଭଳିଆ ଶିକ୍ଷା ପାଇପାରିବ, ସେତେବେଳେ କଣ ହୁଏ ନା ତାକୁ ଆଶ୍ରମ ଜୀବନକୁ ପଠାଏ, ସମାଜର ସୃଷ୍ଟି ପାଇଁ ତାକୁ ଆଶ୍ରମ ଜୀବନ ଭିତରକୁ ପଠାଯାଏ। ଆଶ୍ରମ ପ୍ରଭାତ ଅନ୍ୟ ଜାଗାରେ ବହୁତ କରିଲେ ଆଶ୍ରମ ଜୀବନ ଭିତରକୁ ପଠାଯାଏ, ବ୍ରହ୍ମଚାରୀ ଆଶ୍ରମରୁ ଗୃହସ୍ଥ ଆଶ୍ରମ ଅବଲମ୍ବନ କରିପାରିବ। କିନ୍ତୁ ଏବେ ପ୍ରତ୍ୟେକ ପୁରା ଏକଦମ ଡାଇରେକ୍ଟ ଡାଇରେକ୍ଟ ଏକଦମ ଆଶ୍ରମ ଜୀବନକୁ ନିଜ ଚୁଜ ଅନୁସାରେ ଆମେ ପଳଉଛୁ, ତା ନା ମୋ ପସନ୍ଦ ହେଲା ମୁଁ ଯାହାକୁ ଚୁଜ୍ କରି ତାକୁ ମ୍ୟାରେଜ୍ କରିବି, ଏମିତି ଥିଲା ନା ବୈଦିକ ଯୁଗ। ତ ଏଇଟା ବି ପାପ କର୍ମ, କାହିଁକିନା ଭଗବାନ ଯାହା ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା କରି ରଖିଛନ୍ତି କୃଷ୍ଣ ରଖିଛନ୍ତି, କିନ୍ତୁ ମାନେ କଣ ହଉଥିଲା ନିଜେ ନିଜେ ଚୁଜ୍ କରାହଉଛି ନା ମୁଁ କାହାକୁ ଲାଇକ୍ କରିବି ନ କରିବି, ଏଇଟା ବି ଅବୈଧ କର୍ମ। ସେଇଥିପାଇଁ ଶାସ୍ତ୍ରରେ କହୁଛି ଏଗୁଡ଼ାକୁ ବି ଅବୈଧ କର୍ମ। ସେତେବେଳେ ପୁରା ବ୍ରହ୍ମ 25 ବର୍ଷ ପର୍ଯ୍ୟନ୍ତ ପୁରା ଷ୍ଟ୍ରିକ୍ଟଲି ସେମାନେ କୌଣସି ବୈଧ ଜୀବନ ଅବୈଧ ଜୀବନ ନଥିଲା। ତ ଅବୈଧ ଭାବେ ଜୀବନ ଭକ୍ତି ବିକାଶ ଆମେ ଗରିମା କହୁଛନ୍ତି ନା, ସେ ଯେଉଁ ଲେଖିଛନ୍ତି ତାଙ୍କ ଇଏରେ ଯେ ବ୍ରହ୍ମଚାରୀ ଜୀବନ ମାନେ ନୁହେଁ ଯେ କେବଳ ଆଶ୍ରମ ଆସିକି ବ୍ରହ୍ମଚାରୀ ବିବାହ ନ କରିବାଟା ହିଁ ବ୍ରହ୍ମଚାରୀ ଜୀବନ ନା, ବ୍ରହ୍ମଚାରୀ ଜୀବନ ବୈଦିକ ଧାରାରେ କାଇମନ ବାକ୍ୟରେ ତ ଆସୁଛି କମ୍ ସେ କମ୍ କୌଣସି ପ୍ରକାରେ ବି ଯେମିତି କ'ଣ ସଙ୍ଗରୁ ଅସତ୍ସଙ୍ଗରୁ ଦୂର ରହିବ। ତ ସେଇ ଶିକ୍ଷା ଅନୁସାରେ ଆମେ କେହି ବି ଫଲୋ କରୁନାହାନ୍ତି ଆଶ୍ରମ ଜୀବନ ନା ବ୍ରହ୍ମଚାରୀ ଜୀବନ, ତ ଆମେ ଜାଣିଲେନି ଯେ ମହତ୍ତ୍ୱ କ'ଣ। ସେଥିପାଇଁ ଗୃହସ୍ଥ ଜୀବନର ମହତ୍ତ୍ୱ କେମିତି ଜାଣିପାରିବ, ସେଥିପାଇଁ ବ୍ରହ୍ମଚାରୀ ଜୀବନ ଶିକ୍ଷା ଆମେ ଜାଣିଛୁ। ଦକ୍ଷ ପ୍ରଜା ତା ପୁଅମାନଙ୍କୁ ପଠାଇଥିଲା ତପସ୍ୟା କରିଦେ, ପ୍ରତ୍ୟେକ ରାଜା ମହାରାଜା ପ୍ରତ୍ୟେକ ତାଙ୍କ ଆଗେ ପଠାନ୍ତି ତପସ୍ୟା କରେ। ଋଷଭ ଦେବ ଭଗବାନ ପଠାଇଲେ ନା ତପ ଦିବ୍ୟ ପୁତ୍ର ଗାଜନ ଆଗେ ଯାଅ ତପସ୍ୟା କର, ତପସ୍ୟା କଲେ ଯାଇକି ତମେ କଣ କରେ ସଂସାର ବନ୍ଧନ ଭିତରୁ ମୁକ୍ତ ହେଇପାରିବ। ତପସ୍ୟା ଜୀବନଟା କଣ ତ ଆନନ୍ଦ ପାଇପାରିବ, ନହେଲେ ତପସ୍ୟା ଜୀବନ କଣ ଗୋଟେ ଜୀବନ ଅଛି ଅଧିକ ସୁଖମୟ ଜୀବନ, ଯଦି ତପସ୍ୟା ଜୀବନଟା ଅଧିକ ସୁଖମୟ। ଗୃହସ୍ଥ ଜୀବନ ତ ଅତ୍ୟନ୍ତ ଦୁଃଖ ଆଉ ଦୁଃଖରେ ଭରା ଜୀବନ, ମଣିଷ ସମାଜ ପ୍ରଥମ ଦିନରୁ ଦୁଃଖଟାକୁ ସ୍ୱୀକାର କରୁଛି, ଏଇଟା ହିଁ ମାନେ ବେଷ୍ଟ ସୁଖ ବୋଲି ଭାବିକି ଚାଲିଛି। ସୁଖ ଯେ ଗୋଟେ କଣ ଅଛି ଅନ୍ୱେଷଣ ସେଟା ତାର ଉପଲବ୍ଧି ନୁହେଁ। ସେଇଥିପାଇଁ ଆମର ଯୋଉ ଆପାତତ କୁହାଯାଏ ବ୍ରହ୍ମଚାରୀ ଜୀବନ ପ୍ରପାତ କହିଛନ୍ତି ନା, କମ୍ ସେ କମ୍ ତମେ ସାରା ଜୀବନ ବ୍ରହ୍ମଚାରୀ ରହିବା, ନ ରହିପାରିଲେ ବି ଆପାତତ 10 ବର୍ଷ ବ୍ରହ୍ମଚାରୀ ଜୀବନ ବିତା, 10 ବର୍ଷ ନ ହେଇପାରିଲେ କମ୍ ସେ କମ୍ 6 ବର୍ଷ 3 ବର୍ଷ, 3 ବର୍ଷ ନ ହେଇପାରିଲେ ତମେ କଣ ଗୋଟିଏ ବର୍ଷ ନ ହେଇପାରିଲେ ଛଅ ମାସ ନ ହେଇପାରିଲେ ତିନି ମାସ ନ ହେଇପାରିଲେ ଗୋଟିଏ ମାସ ହିଁ 15 ଦିନ ନହେଲେ କମ୍ ସେ କମ୍ 3 ଦିନ ବ୍ରହ୍ମଚାରୀ ହେଇକି ରୁହ ଆଶ୍ରମ ଜୀବନ, 3 ଦିନ ନ ହେଇପାରିଲେ 3 ଘଣ୍ଟା କମ୍ ସେ କମ୍ ବ୍ରହ୍ମଚାରୀ ହେଇକି ଜୀବନରେ ବ୍ରହ୍ମଚାରୀ ଆଶ୍ରମରେ ରହିକି ବ୍ରହ୍ମଚାରୀ ଜୀବନର ସୁଖଟା କ'ଣ ଆସ୍ୱାଦନ କର। କିନ୍ତୁ ଆମେ ସାରା ଜୀବନ ରହିଗଲେ ବି ଆମର ଉପଲବ୍ଧି ହେଉଛି ଗୃହସ୍ଥ ମନେ ହେଉଛୁ ନା ନା ଏଇଟା ବହୁତ ଦୁଃଖଦାୟକ, ସେଇ ଲାଇଫଟା ନିଶ୍ଚିତ ଅଧିକ ସୁଖଦାୟକ ବୋଲି ଆମର ସବୁବେଳେ ମନେ ହେଉଛି। କାହିଁକିନା ଆମେ ଘଣା ପେଲିଛନ୍ତି ଜନ୍ମ ଜନ୍ମ, ସେଟା ଉପଲବ୍ଧି ହେଉନି ନା, ହଉଛି କି? ଯଦି ଆହାର ନିଦ୍ରା ଜନ୍ମରୁ କାହାକୁ ଶିକ୍ଷା ଦିଆଯିବନି, ଅଟୋମେଟିକ ଶିଖୁଛି କେମିତି, ଶିକ୍ଷା ଶିଖୁଛି କି କାହାକୁ, ଆହାରୁ ତ ଶିକ୍ଷା ଦିଆଯିବନି। କିନ୍ତୁ ବର୍ତ୍ତମାନ ସମାଜରେ କେବଳ ସାରିଆଡ଼େ ଯୁଆଡ଼େ ଦେଖିବେ ସମସ୍ତଙ୍କର କମ୍ପ୍ଲେନ୍, ନେଟ୍ ଖୋଲିଲା ମାନେ ମାନେ ମୈଥୁନ ସୁଖଟା ହିଁ ଫାଷ୍ଟ ଶିକ୍ଷା ସବୁବେଳେ ରହିଛି। ଏତେ ସମାଜ ଏତେ କଳୁଷିତ ହେଇଯାଇଛି ବର୍ତ୍ତମାନ ସମାଜରେ ସବୁ ମିଳିମିଶିକି ଏକଦମ ମାନେ ନର୍କ ଜୀବନ। ଯେଉଁ କହୁଥିଲେ ନା ଆପଣ କାନ୍ଥ ବାଟ ରାସ୍ତାକୁ ଯୁଆଡ଼େ ବି ବନେଇଦେବେ ଅସତ ଜୀବନ ଦେଖିବେ, ଏଇ ଜାଗାରେ ବ୍ରହ୍ମଚାରୀ ଜୀବନ ଅସମ୍ଭବ। ଭଗବତ ଭକ୍ତି କୃଷ୍ଣ ଭାବନା ଭିତରେ ଅଗ୍ରସର ବହୁତ କଷ୍ଟ ଜୀବନ, ଯେ ସେ କଥା ଅନୁସାରେ କହୁଛନ୍ତି କଣ ନା ପ୍ରଭାତ କହିଛନ୍ତି ବ୍ରହ୍ମଚାରୀ ଜୀବନ କି ସୁଖ ରହିଛି ବାରମ୍ବାର କହିଛନ୍ତି। ଆମର ଜଣେ ମହାରାଜ ଜଣେ ଗୃହସ୍ଥ ଭକ୍ତ ମାୟାପୁରରେ କହୁଥିଲେ, କଣ ତା ନାଁଟା ମୋର ମନେ ନାହିଁ, ତ ସିଏ କହୁଥିଲେ ପ୍ରଭୁପାଦ କହିଛନ୍ତି ଗୃହସ୍ଥ ଲାଇଫ ମିନ୍ସ ତ ଭଗବତ ଧାମ ଯିବାର 50-50 ପସିବୁଲ, ଯଦି ଆପଣ ପୁରା ଫୁଲି ଗୁରୁ ଆଶ୍ରମ ଆନୁଗତ୍ୟରେ ଥିବେ ତାହେଲେ 50% ଚାନ୍ସ ଅଛି ଭଗବତ ଧାମ ଯିବାର, ଆଉ ଯଦି ଆପଣ ପୂର୍ଣ୍ଣ ରୂପେ କୃଷ୍ଣ କନସିୟସରେ ନାହାନ୍ତି, ପୂର୍ଣ୍ଣ ଏକଦମ ଆଶ୍ରମ ଧାରାଟାକୁ ଗୁରୁ ଆଶ୍ରମ ଗୁରୁଙ୍କ ଆଦେଶ ଅନୁସାରେ ଠିକ ସେ ଚାଲୁନାହାନ୍ତି, ନିଜର କୌଣସି ପ୍ରକାର ଇନ୍ଦ୍ରିୟ ବାସନା ନିଜ ଭିତରେ ଅଛନ୍ତି, ତ ଗ୍ୟାରେଣ୍ଟି ଦେଇହେବନି, 50-50 ହେଇପାରେ ନ ହେଇପାରେ। କିନ୍ତୁ ଗୁରୁଙ୍କ ସ୍ୱାମୀ ଗୁରୁମାନେ କଣ କହନ୍ତି ଯେ ଗୃହସ୍ଥ ଜୀବନ ମାନେ ସିରିୟସ୍ ତ ସ୍ଲୋ ପ୍ରୋଗ୍ରେସ, ଗୃହସ୍ଥ ଲାଇଫରେ ସିରିୟସ୍ ଯଦି ଆପଣ ତାହେଲେ ସ୍ଲୋ ପ୍ରୋଗ୍ରେସ, ନୋ ସିରିୟସ୍ ନୋ ପ୍ରୋଗ୍ରେସ। ଆଉ କଳ୍ପନା କରାଯାଏ ଆଶ୍ରମ ଜୀବନରେ ଯାହା ହେଲେ ଭକ୍ତ ସାଙ୍ଗରେ ରହିଲେ ଯେତେ ଝଗଡ଼ା ଝାଟି ହେଲେ ବି କୃଷ୍ଣ କେନ୍ଦ୍ରିକ ଜୀବନ ହେଇପାରିବ, ସବୁବେଳେ କୃଷ୍ଣଙ୍କ ପାଇଁ କୃଷ୍ଣ ଭାବନାମୟ ଜୀବନ ଯାପନ ସାଧୁ କରୁଛନ୍ତି। ଗୃହସ୍ଥ ଜୀବନ ମିନ୍ସ ମାନେ କେବେ ବି ଆଶା କରାଯାଏନି, କେବେ ବି ଆଶା ମାନେ ପ୍ରାକ୍ଟିକାଲ ତ ଅନୁଭୂତି ଆମେ ଆମର ବହୁତ କେତେ କେତେ ହଜାର ହଜାର ପରିବାର ବୁଲିକି ଯୋଉ ପରିବାରକୁ ଯାଇଛି ଯୋଉ ପରିବାର ଜିଜ୍ଞାସା ପଚାରିଛି ପ୍ରୋବ୍ଲେମ ସବୁ ପରିବାରରେ କେହି ସୁଖରେ ନାହିଁ ପିଲା ଛୁଆ ହୁଅନ୍ତୁ ସ୍ୱାମୀ ସ୍ତ୍ରୀ ହୁଅନ୍ତୁ କେହି ସୁଖରେ ନାହିଁ ସମସ୍ତଙ୍କ ଭିତରେ ଅଶାନ୍ତି ଆଉ ଅନର୍ଥ ରହିଛି ଅବିଶ୍ୱାସୀ ଅବିଶ୍ୱାସୀ ପ୍ରତ୍ୟେକ ପରିବାର ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ପ୍ରତି ପ୍ରତ୍ୟେକ ସ୍ତ୍ରୀର ସ୍ୱାମୀ ଅବିଶ୍ୱାସୀ ରହିଛି କେହି ଗ୍ୟାରେଣ୍ଟି ମାନେ କହିବିନି କହିଲେ କେତେ ଫ୍ୟାମିଲିର ମ୍ୟାଟର ନେବେ ଯେ ଏମିତିକୁ 100% ଗୋଟେ ପରିବାର ଖୋଜିକି ପାଇବା ଯେଉଁ ପରିବାରରେ କାହା କାହା ପ୍ରତି ଅବିଶ୍ୱାସୀ ନାହିଁ ଏଭଳିଆ ଜୀବନ ଚାଲିଛି କାହିଁକି ନା ଆଶ୍ରମ ଜୀବନର ଶିକ୍ଷା ଦିଆଯାଏ ବ୍ରହ୍ମଚାରୀ ଜୀବନ ଯେଉଁ ଆଶ୍ରମ ଏତେ ସୁନ୍ଦର ଭଗବାନ ଆଶ୍ରମ ଧାରା ତିଆରି କରୁଛନ୍ତି ତ ତିଆରି ହେଇନି ସେଥିପାଇଁ ଭଗବାନ ଷଷ୍ଠ ସ୍କନ୍ଧରେ ନାରଦ ମୁନି ତ ହଂସ ଗୁହ୍ୟ ରଚନା କରିଛନ୍ତି ଗୋଟେ ଯେମିତି ପୁରଞ୍ଜନ ଗୋଟେ ରୂପକ କହିଛନ୍ତି ନା ଚତୁର୍ଥ ସ୍କନ୍ଧରେ ପୁରଞ୍ଜନ ପୁରଞ୍ଜନ ମାନେ ଆତ୍ମା ପୁରଞ୍ଜନ ମାଲିକ ତାକୁ ନେଇ ଗୋଟେ ବହୁତ ବଡ଼ ତାର 9 ଦ୍ୱାର ରହିଛି ମାନେ ଶରୀରଟାକୁ ନେଇ ଗୋଟେ ମାନେ ରୂପକ କହିଛନ୍ତି ସେମିତି ସେଠି ଗୋଟେ ହଂସ ଗୁହ ବର୍ଣ୍ଣନା କରିକି ତ କଣ କହିବି ପ୍ରଚେତା ସିନା ଏମାନଙ୍କୁ କହିଲେ ପ୍ରଚେତାମାନଙ୍କୁ କହିଛନ୍ତି ଯେ ପୁରା ହଂସ ଘରେ ସଂସାରଟା କଣ ସେଇଥିପାଇଁ କୁହାଯାଉଛି ଆମ ମନବୁଦ୍ଧି ହେଉଛି ଗୋଟେ ଆମର ମନ ଆମ ବୁଦ୍ଧି ଆମେ ହେଉଛୁ ଜଣେ ଜଣେ ବେଶିଆ ନାରଦ ମୁନି କହୁଛନ୍ତି ଆମେ ଜଣେ ଜଣେ ବେଶିଆ ପୁରା ବେଶିଆର ରୂପକ ଦେଇକି କହୁଛନ୍ତି ବୁଝିବ ମାନେ ଲାଷ୍ଟ ରୂପକର କନକ୍ଲୁଜନ ଦେଲେ ଏମାନେ ସବୁ କିଏ କିଏ ନା ଏଇଠି ବୁଝାଯିବ ଏମାନେ ଯେମିତି ଭକ୍ତିକୃଷ୍ଣ ମହାରାଜ କହନ୍ତି ନା ଚାରିଟା ଯୋଉ ଚାରି ଜଣ ସ୍ତ୍ରୀ ଜଣେ ରାଜାର ଚାରି ଜଣ ସ୍ତ୍ରୀ ଥିଲେ ତ ସେଇ କଣ ରୂପବତୀ ଆଉ ଲାଷ୍ଟ ହେଉଛି ହେଳାବତୀ ଆଉ ଗୋପୀନାଥପୁର ଭଲ ମନେ ରଖନ୍ତି ସେ କ୍ଲାସ୍ଟା ଆଳପବତୀ ଆଉ କ'ଣ ହେଳାବତୀ ଲାଷ୍ଟରେ ଯେଉଁ ଶରୀର ରାଜାର 4 ସ୍ତ୍ରୀ ରାଜା ଯେତେବେଳେ କୁଆଡ଼େ ଯାଆନ୍ତି ବିଭିନ୍ନ ଜଣଙ୍କୁ ବିଭିନ୍ନ କାମରେ ଲଗାନ୍ତି ରୂପବତୀକୁ ସାଙ୍ଗେ ନେଇଯାଆନ୍ତି ନା ସବୁବେଳେ ଆଚ୍ଛା ଆଉ କାମବତୀ ଜଣେ ଅଛି ଭୋଗବତୀ ଭୋଗବତୀ ରୂପବତୀ ଭୋଗବତୀ ଆଳପବତୀ ଆଉ ହେଳାବତୀ ତ ସେମିତି କାହା ପ୍ରତି ହେଳା ରହିଛି ଆଉ କାହା ପ୍ରତି କୋଭଳି ପ୍ରକାର ଚାଲିଛି ରୂପବତୀ ହେଉଛି କିଏ ଶରୀର ଶରୀରଟା ହେଉଛି ରୂପବତୀ ଆଉ ଭୋଗବତୀ ହେଉଛି କିଏ ହଁ ରୂପବତୀ ହେଉଛି ଟଙ୍କା ପଇସା ଆଚ୍ଛା 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 ବ୍ୟାଙ୍କ ବାଲାନ୍ସ ଟଙ୍କା ପଇସା ହେଉଛି ରୂପବତୀ ଆଚ୍ଛା ସେ ସବୁ ଅଛି ନା ଲୋକ ଐଶ୍ୱର୍ଯ୍ୟ ସବୁ ଦେଖଉଛି ନା ସେଇଥିରେ ଆମର ଏତେ କିଛି ଅଛି ବୋଲି ସେ ପୁରା ଇଏ ହେଉଛି ଆଉ ଭଗବତୀ ହେଉଛି ଶରୀର ହେଉଛି ଭଗବତୀ ଆକୁ ନେଇକି ସେ ଭୋଗ କରୁଛି ଶରୀର ଭଗବତୀ ଆଉ ଆଳପବତୀ ହେଉଛି ଆଚ୍ଛା ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ସ୍ତ୍ରୀ ପୁତ୍ର କନ୍ୟା ହେଉଛି ଆଳପତୀ ତାଙ୍କ ସହିତ କଟୁଛି ତ ଯେତେବେଳେ ରାଜା ଲାଷ୍ଟରେ ଯିବେ କହିଲେ ସମସ୍ତେ ଯେତେବେଳେ ପଚାରିଲେ ତ ମୁଁ ଯେତେବେଳେ ମୃତ୍ୟୁବରଣ କରି ମୋ ସାଙ୍ଗରେ କିଏ କିଏ ଯିବ ସେତେବେଳେ ରୂପବତୀ ଯିବ କି ଟଙ୍କା ପଇସା ଧନ ବାଡ଼ି ଘର ଦ୍ୱାରା ଯିବ କି ଯିବନି ଭଗବତୀ ଯିବ ଶରୀର ଯିବ ଶରୀର ବି ଯିବନି ତ ଆଳାପବତୀ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ କିଏ ଯିବେ କି କେହି ଯିବେନି ଆଉ ଆଳାପବତୀ କି ହେଳାବତୀ ହେଳାବତୀ କିଏ ସେ ସବୁଦିନ ହେଳା କରେ ଯେତେବେଳେ ମୃତ୍ୟୁବେଳେ ପଚାରୁଛନ୍ତି ଯେ ନା ତମେ ମୋ ସାଙ୍ଗରେ ହଁ ମୁଁ ତମ ସାଙ୍ଗରେ ଏ ଜଣି ହେଇଯିବ ସେ ହେଳାବତୀ କିଏ ଆତ୍ମା ଆତ୍ମା ଏକମାତ୍ର ଯିବ ଆତ୍ମା ସଙ୍ଗେ ଯିବ ଆତ୍ମା ତ ଏକା ସାଙ୍ଗରେ ଭଗବାନ ଭଗବାନ ପରମାତ୍ମା ଆତ୍ମା ସାଙ୍ଗରେ ଏକା ଭଗବାନ ହିଁ ଯିବେ ସେ ସାକ୍ଷୀ ରୂପେ ରହିଛନ୍ତି ଯିବେ ସେଇଥିପାଇଁ ଆଉ କେହି ନୁହନ୍ତି ତେଣୁକରି ଆମେ ଜୀବନଟା ଭଗବାନ ପରମାତ୍ମା ପରମାତ୍ମା ଆମ ସାଙ୍ଗରେ ଭଗବାନ ପରମାତ୍ମା ରୂପେ ରହିଛନ୍ତି ନା ତା ପ୍ରତି ଆମେ ନଜର ଦେଇନାହାନ୍ତି ହେଳା କରୁଛନ୍ତି ସବୁଦିନ ଯେହେତୁ ହେଳା ଆମ ଭୋଗରେ ଏଇ ରୂପରେ ମୋହିତ ହେଇକି ରହିଛନ୍ତି ତେଣୁକରି ସାଙ୍ଗରେ କେହି ଯିବେନି ସେ ଯେହେତୁ କେହି ଯିବେନି ମଣିଷ ଜୀବନ ଆମେ ସେଭଳିଆ ବିତେଇ ଚାଲିଛେ ଯେଉଁ କ'ଣ ଅନିତ୍ୟକୁ ନିତ୍ୟ ବୋଲି ଅସତ୍ୟକୁ ସତ୍ୟ ବୋଲି ଆମେ ଜୀବନରେ ବିତେଇଛେ ସେ କଥା କୁହାଯାଉଛି ଯେ ବର୍ଣ୍ଣାଶ୍ରମ ଧାରାଟାକୁ କେହି ଯଥାର୍ଥ ଭାବେ ଫଲୋ କରୁନାହାନ୍ତି ସେଥିପାଇଁ ବାସ୍ତବିକ ନା ଆମେ ଆମେ ସିନା ଆଶ୍ରମ ଜୀବନ ଗୋଟେ ଆଶ୍ରମ ଅଛ ବାସ୍ତବିକ ସେଇଥିପାଇଁ କହୁଥିଲେ ନା ବ୍ରହ୍ମଚାରୀ ବ୍ରହ୍ମଚାରୀ ତ ନୁହେଁ ଜୀବନରେ କଳିଯୁଗରେ ନାହିଁ ମହାପ୍ରଭୁ ମୃଦୁଳାଇଲେ ଛୋଟ ଛୋଟ ଡ୍ୟାସ୍ କ୍ଲାସ୍ ଶୁଣୁଥିଲ ଯେ ବାସ୍ତବିକ କ'ଣ ସେଇଟା ହେଉଛି କ'ଣ କାମଚାରୀ କାହିଁକିନା କାମନାରେ ବିଚରଣ କରୁଛନ୍ତି ଆମେ କାମନାରେ ବିଚରଣ ନା କେଉଁ ଭଲ ମନ୍ଦିରକୁ ଯିବା ଭଲ ଫେସିଲିଟି ପାଇବା ଭଲ ସାଧନା ଭଗବତ ଭକ୍ତିର ସାଧନା ଆମେ ଦେଖିଛେ ତ ମାୟାପୁର ବଡ଼ ବଡ଼ ମନ୍ଦିରରେ କ'ଣ ହେଉଛି, ମାୟା ବେଶୀ, ଛୋଟ କାଟ ମାୟା ନୁହେଁ, ଯେତେ ବଡ଼ ମନ୍ଦିର ସେତେ ବଡ଼ ବଡ଼ ମାୟା, ଗୋଟେ ନୁହେଁ ହଜାର ହଜାର ଅଧିକ ଅଧିକ ମାୟା ରହିଛି। ତେଣୁକରି କୁହାଯାଏ କ'ଣ, ଯେତେ ଆଜିକାଲି ସଂସ୍ଥା ଏମିତି ହେଇଗଲାଣି ଭଗବତ ଭକ୍ତିରେ ବି, ମହାରାଜଙ୍କ ସହିତ କଥା ହଉଥିଲି, ସେ କଥା କହୁଥିଲେ ଯେ ତ ମଠ ମନ୍ଦିରକୁ ଆଜିକାଲି ଲୋକ ଯେହେତୁ ଇସ୍କନ ଗୋଟେ ଷ୍ଟାଣ୍ଡାର୍ଡ଼ ମେଣ୍ଟେନ୍ କଲାଣି ନା, କ'ଣ ସବୁ ଆଶ୍ରମ ସମସ୍ତେ ବଡ଼ ବଡ଼ ଷ୍ଟାଣ୍ଡାର୍ଡ଼ ମେଣ୍ଟେନ୍, ବଡ଼ ବଡ଼ ଲୋକ ହେଲେନି। ଆଗରୁ କାହା ଥିଲା ବ୍ରହ୍ମଚାରୀ ତପସ୍ୱୀ ମାନେ ସାଧନା କରିବା ପାଇଁ ଲୋକ କେବଳ ରହୁଥିଲେ ଆଶ୍ରମରେ, କିନ୍ତୁ ଏବେ ଆଶ୍ରମ କେବଳ ଏଇ ବିଶେଷ ଶକ୍ତ ଲୋକମାନଙ୍କୁ ଆକର୍ଷିତ କରିକି କୃଷ୍ଣ ଭାବନାମୃତ ଯେକୌଣସି ଉପାୟରେ କରିବା ପାଇଁ କେବଳ ଆଶ୍ରମ କରାହେଇଛି, ଯେହେତୁ କରାହେଇଛି ସେଥିପାଇଁ ବିଷୟୀ ଲୋକ କେବଳ ଭିଡ଼ କରୁଛନ୍ତି, ସବୁ ଟୁରିଷ୍ଟ ପ୍ଲେସ୍ ହେଇଯାଉଛି ନା। ଆଉ ସମାଜର ଆଶ୍ରମ ଜୀବନଟା ବର୍ତ୍ତମାନ ବି କ'ଣ ହେଉଛି ନା, ବଡ଼ ବଡ଼ ମଠ ମନ୍ଦିର ନ କଲେ ଲୋକମାନେ ଆସିବେନି, ଭଗବାନ ଦର୍ଶନ କରିବେନି, ଏଇଭଳି ପ୍ରଚାର ଉନ୍ମୁଖୀ ପାଇଁ କୃଷ୍ଣ ଭାବନାମିତ କରିବା ପାଇଁ ଲୋକଙ୍କୁ କୁହାଯାଇଛି। କିନ୍ତୁ ସାଧକ କ୍ଷେତ୍ରରେ କ'ଣ, ସାଧକ ଯଦି ଚିନ୍ତା କରିବ, ତପସ୍ୟା ତପସ୍ୱୀ ଯଦି ବ୍ରହ୍ମଚାରୀ ଚିନ୍ତା କରିବ ମୋ ପାଇଁ ବଡ଼ ବଡ଼ ମନ୍ଦିର ହେଇଥିବ ବଡ଼ ବଡ଼, ଏଠି ସାଧନା ହେଇପାରିବ, କାହିଁକି ସାଧନା ହେଇପାରିବନି ନା, ଆଗକାର ଆଶ୍ରମ ଜୀବନ କ'ଣ ସେଥି ଲାଗି। ଯେତେ ଭୋଗ ବିଳାସ ଯେଉଁଠି ଅଧିକ ରହିବ, ଭୋଗ ଲାଳସା ଯେଉଁଠି, ଇନ୍ଦ୍ରିୟ ସୁଖ ବିଷୟ ସୁଖ ଯେଉଁଠି ବେଶୀ ରହିବ, ମନ ସେତେ ଚଞ୍ଚଳ, କେଉଁଠି କମିବ। ସେଥିପାଇଁ ପ୍ରଭାତ ଆପାତତ କହିଛନ୍ତି ନା ଯେ ମୁଁ ଏତେ ବଡ଼ ମନ୍ଦିର କରିଛି କେବଳ ଆଶ୍ରମବାସୀମାନଙ୍କ ପାଇଁ, ସେଥିରେ ଦୁଇ ଟାଇମ୍ ପ୍ରସାଦ ବହୁତ ଅଧିକ ଦିଆଯିବନି ହାଇ, କିନ୍ତୁ ବର୍ତ୍ତମାନ ଇସ୍କନରେ ଗଲେ ଫିସ୍ ଖାଇ ଖାଇ ସାରା ଜଗତ ଲୋକ ଯାହା ନ ଖାଇଥିବ ଫିସ୍ ଖାଇ ଖାଇ ଅଣାଯିବ, ସେ କଥା କହୁଥିଲେ। ଇସ୍କନ ଗଲେ ଯେଉଁ ଫିସ୍ ଖାଇବ ତ ଲୋକ ମୋହିତ ହେଇକି ଫିସ୍ରେ ରହିଯିବ, ବଡ଼ ବଡ଼ କଟାବାଡ଼ି ବିଲ୍ଡିଂ ପାଇବ, ଫେସିଲିଟିଜ୍ ପାଇବ। ସେଥିପାଇଁ ବ୍ରହ୍ମଚାରୀ ସଂଖ୍ୟା ମନ୍ଦିରରେ କମିଯିବ, କାହିଁକି କମିବ ନା, ଏମିତି ସମୟ ଆସିବ ଯେ କହୁଛି ବ୍ରହ୍ମଚାରୀମାନଙ୍କୁ ଲାଲ କପଡ଼ା ପିନ୍ଧିବା ଲୋକମାନଙ୍କୁ ତ ପ୍ରଦର୍ଶନୀ କରିକି ରଖା ହବ, ମ୍ୟୁଜିୟମରେ ରଖା ହବ ବ୍ରହ୍ମଚାରୀମାନଙ୍କୁ। ଲୋକ ବ୍ରହ୍ମଚାରୀ କ'ଣ କହିଲେ ଲୋକ ବୁଝି ଉଠିପାରିବନି, ସମୟ ଆସିବ ବ୍ରହ୍ମଚାରୀ କହିଲେ ଲୋକ କ'ଣ ବୁଝିପାରିବେନି, କାହିଁକିନା ବ୍ରହ୍ମଚାରୀ ତ କେହି ନଥିବେ ନା ଦୁନିଆରେ, କିଏ ସବୁ ତ ଇନ୍ଦ୍ରିୟ ସୁଖ, କାରଣ ସମାଜ ଯେଉଁଭଳି ନେଟ୍ର ଯୁଗ ଯେମିତି ଚାଲିଲାଣି, ସେ ଲୋକ ଜଗତରେ କିଏ ରହିବ କାହା କଦାପି ରହିପାରିବେନି ନା, ସେ ସମସ୍ତେ କେବଳ ପ୍ରଦର୍ଶନୀରେ ମ୍ୟୁଜିୟମରେ ଦେଖିବେ ଗୋଟେ ବ୍ରହ୍ମଚାରୀ ଏଇଭଳିଆ ବସ୍ତୁ ବୋଲି। ସେଥିପାଇଁ ବଡ଼ ବଡ଼ ଆଶ୍ରମ ମାନେ ବଡ଼ ବଡ଼ ମାୟା, ତାପରେ ସେଥିପାଇଁ ଅସଂଯତ ଜୀବନ ଏଇ ଆଶ୍ରମ ଧାରା ଡୁବି ଯାଇଛି। ମନୁ ମହାରାଜ ଯେଉଁଭଳି ମନୁସଂହିତାରେ ଯେଉଁଭଳିଆ ଆଦେଶ ଦେଇଛନ୍ତି ଆମକୁ ପ୍ରତ୍ୟେକଟି ଆଶ୍ରମ, ସବୁ ଆଶ୍ରମର ଉଦ୍ଦେଶ୍ୟ ହେଉଛି କୃଷ୍ଣଙ୍କ ସନ୍ତୁଷ୍ଟି, ଭଗବାନଙ୍କ ସନ୍ତୁଷ୍ଟି ବିଧାନ କରିବା ହେଉଛି ଶ୍ରେଷ୍ଠ। ଭୋଗ ଲାଗିକି ଫୁଲା ହଉନି କ'ଣ, ତ ଯେହେତୁ ଆଶ୍ରମ ଧାରା ଶ୍ରେଷ୍ଠ, ସେ ଆଶ୍ରମକୁ ଫଲୋ କରୁନାହାନ୍ତି, ଚାରିଟା ଆଶ୍ରମ ଏ ଆମେ ଫଲୋ କରୁନାହାନ୍ତି, ରାଧାକୁଣ୍ଡ ଉପାନ୍ତି ଆମ କ୍ଲାସ୍ ଆରମ୍ଭ ଆଗରୁ ବନ୍ଦ ହେଇଛି, ଅଧଘଣ୍ଟେ ଭୋଗ ଲାଗିଲା ଆଜି, ଅଧଘଣ୍ଟେ କେଉଁଠି, ନଅଟାରେ ନଅଟା ପଚିଶ ପଇଁଚାଳିଶରୁ ବନ୍ଦ ହେଇଛି, ଅଧଘଣ୍ଟେ ନା ନା ସେ କଥା କହୁଥିବା, ମୁଁ ଆସିଲି ଯେତେବେଳେ ଏଠିକି ତା ଆଗରୁ ବନ୍ଦ ହେଇଥିଲା, ଅଧଘଣ୍ଟେ ପଚିଶ ମିନିଟ୍ ପଇଁଚାଳିଶ ଚାଳିଶ ମିନିଟ୍ ଗୋଟେ ମାନେ ଖାଇଲା ସ୍ପେଶାଲ କିଛି ହେଇଛି ତାହେଲେ ଯାଇ। ତ ସେ କଥା କହୁଛି କ'ଣ, ଆଶ୍ରମ ଜୀବନକୁ ଆମେ ଯେହେତୁ ଫଲୋ କରିପାରୁନାହାନ୍ତି ଜୀବନରେ, ମାନେ କଷ୍ଟ ପାଏ ମଣିଷକୁ, ବହୁତ କଷ୍ଟ ପାଇବା ପାଇଁ ପଡ଼ିବ, କାହିଁକିନା ଆଶ୍ରମ ଜୀବନ ବ୍ୟତୀତ ଜୀବନରେ ଭଗବାନଙ୍କୁ ପାଇ ହବ କି, ପାଇ ହବ, ଆଶ୍ରମ ଜୀବନ ଧର୍ମର ଜୀବନ, ଯେକୌଣସି ଗୋଟେ ଧର୍ମ, ଗୃହସ୍ଥ ଧର୍ମ ହଉ ବ୍ରହ୍ମଚାରୀ ଜୀବନ, ଯେଉଁଠି ବ୍ରହ୍ମଚାରୀ ଶିକ୍ଷା କିଏ ପାଉନି ସେ ଗୃହସ୍ଥ କେଉଁଠି ଭଲ ହେଇପାରିବ, ହେଇପାରିବ ଯେ, ସେଇଥିପାଇଁ ଜଣେ ମହାରାଜ କହୁଥିଲେ ଯେ ଭଲ ବ୍ରହ୍ମଚାରୀ ସେ ଭଲ ଗୃହସ୍ଥ ହେଇପାରିବ, ଆଉ ଯେ କହିଲେ ଆମ ଜୀବନ ଗଲତ ହେଇଯାଇଛି ତ ଆମେ ଅସତ୍ସଙ୍ଗ ପ୍ରଭାବରେ ଏମିତି ପଡ଼ିଛେ, କିନ୍ତୁ ଆମର ଆଶ୍ରମ ଜୀବନଟାକୁ କଠୋରତା ଦିଆଯାଉଛି ଯେ ଶିକ୍ଷାରେ, କିନ୍ତୁ ଆମେ ମାନେ ଫଲୋଅପ୍ କରିପାରୁନାହିଁ, ଯେଉଁଥିପାଇଁ ଆମ ପାଇଁ ପ୍ରୋବ୍ଲେମ୍। ଚନ୍ଦ୍ର ମୋବାଇଲ ପରେ କ୍ଲାସ୍ ମୋବାଇଲ ନମ୍ବର ଦେଇଯିବ, ମୋବାଇଲ ନମ୍ବର ଦଶ ମିନିଟ୍ ପରେ କର। ସେଥିପାଇଁ ଆମକୁ ଆଶ୍ରମ ଜୀବନ ଅବଶ୍ୟ ଫଲୋ କରିବା ପାଇଁ ପଡ଼ିବ, ଆଶ୍ରମ ଜୀବନ ଫଲୋ କଲେ ଯାଇକି ଆଗେଇ ପାରିବା ମନୁ ମହାରାଜଙ୍କ ଶିକ୍ଷା। ସେଥିପାଇଁ ପ୍ରୋପା ଚାଲିଛନ୍ତି ଦୁନିଆରେ ସବୁ ବର୍ଣ୍ଣାଶ୍ରମ ଧର୍ମ ଧାରା ଫଲୋଅପ୍ ହେଇକି ଚାଲୁ, ଯଦି ବର୍ଣ୍ଣାଶ୍ରମ ଧାରା ନ ଚାଲିବ ସମାଜରେ ପ୍ରୋପା କାହିଁକି ଯାଇଛନ୍ତି ବର୍ଣ୍ଣାଶ୍ରମ ଧାରା, ଆମେ ତ କହିବା ସେ କୁହା ହେଉଛି କ'ଣ ଚତୁର୍ବର୍ଣ୍ଣାଶ୍ରମୀ ଯଦି କୃଷ୍ଣ ନାହିଁ ବୋଝେ ସ୍ୱକର୍ମ କରିଲ ରୌରବେ ପଡ଼ିବ ମଧ୍ୟ ଚତୁର୍ବର୍ଣ୍ଣ ଆଶ୍ରମରେ ଥିବା କିନ୍ତୁ ଯେ ଆମେ କୃଷ୍ଣ ଭଜନ କରୁନଥିବା ସ୍ୱକର୍ମ କରିଲେ ସେ ରୌରବେ ପଡ଼ିବନି ସେ ସ୍ୱକର୍ମ କଲେ ବି ସେ ରୌରବ ନର୍କ ଭୋଗ କରିବ ସ୍ୱକର୍ମ ମାନେ ଗୃହସ୍ଥ ଜୀବନରେ ବର୍ଣ୍ଣାଶ୍ରମ ଭିତରେ ରହିଛି ବ୍ରହ୍ମଚାରୀ କେବଳ ବ୍ରହ୍ମଚାରୀ ଜୀବନରେ କଣ କରୁଛି କୃଷ୍ଣ ଭକ୍ତି ହଉନି ବ୍ରହ୍ମଚାରୀ ଜୀବନରେ ଆଉ ସବୁ କର୍ମ ହଉଛି କୃଷ୍ଣ ଭକ୍ତିଟା ହଉନି ଏଇଟା ଚୈତନ୍ୟ ଚରିତାମୃତର ସାର ଶ୍ଳୋକ ରାଜୀବ ଗୋସ୍ୱାମୀ ଲେଖୁଛନ୍ତି ନାଇଁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖୁଛନ୍ତି କଣ ପ୍ରତ୍ୟେକ ଜାଗା ଯେମିତି ଗୋଟେ ବ୍ରାହ୍ମଣ ବ୍ରାହ୍ମଣ କହିବ ମୋର କୁଳର ପୁରୋହିତ କୁଳ ପୁରୋହିତ ହିସାବରେ ମୋର କାମ କରିବା ଉଚିତ କୁଳ ପୁରୋହିତ ହିସାବରେ ସେ ପୁରୋହିତ ପୁରୋହିତ ଯଜମାନିକିରି କରୁଛି କିନ୍ତୁ କୃଷ୍ଣ କେତେଟା ପୁରୋହିତ କୃଷ୍ଣ ଭକ୍ତି ଏ ଦେବାଦେବୀ ସେ ଦେବାଦେବୀ ପୂଜା ଉପାସନା କରୁଛନ୍ତି ନା କୃଷ୍ଣ ଯେ ଏକମାତ୍ର ଈଶ୍ୱର ସେଇ ଜ୍ଞାନରେ କୃଷ୍ଣ ଭାବନାରେ ସେ ଅର୍ଚ୍ଚନ କରୁଛି କି କରୁନି ନା ତେଣୁକରି ତାକୁ ରୌରବ ନର୍କ ଭୋଗ କରିବା ପାଇଁ ବୋଲି ସେ କହିବ ମୁଁ ବ୍ରାହ୍ମଣ ବ୍ରାହ୍ମଣ ଥିଲା ଆମେ ବ୍ରହ୍ମଚାରୀ ହେଲେ ଆମେ ଗୃହରେ ଆଶ୍ରମ ରହିକି ଆଶ୍ରମ ଜୀବନ ବିତେଇ ଗୋଟେ ଟାଇମ୍ ପାସ୍ କରିବା କଥା କିଏ ମ୍ୟାରେଜ୍ ଜୀବନ ବହୁତ କଷ୍ଟଦାୟକ ଗୋଟେ ବାସ୍ ବ୍ରହ୍ମଚାରୀ ଲାଇଫ୍ ମେଣ୍ଟେନ୍ କରିନେଲେ କ'ଣ ମେଣ୍ଟେନ୍ କଲେ ବ୍ରହ୍ମଚାରୀ ବାହା ହବା ନେଇ ରହିଲା ବ୍ୟାଚୁଲର ରହିବ କିନ୍ତୁ କୃଷ୍ଣ ଯେ ମୋର ପରମା ଏକମାତ୍ର ଈଶ୍ୱର କୃଷ୍ଣଙ୍କ ବ୍ୟତୀତ ମୋର ଜୀବନ ଏଇ ଯୋଉ କୃଷ୍ଣଙ୍କ ପ୍ରତି ପୂର୍ଣ୍ଣ ନିର୍ଭରଶୀଳତା କୃଷ୍ଣ ବ୍ୟତୀତ ମୋର ଆଉ କେହି ଦରକାର ନାହିଁ ସେଇ କ୍ଷେତ୍ରରେ ସେଇ ପୂର୍ଣ୍ଣ କୃଷ୍ଣ ମୋର ମୋ ସୁଖର କାରଣ ହଉଛନ୍ତି କିଏ କୃଷ୍ଣ ମୋ ଜୀବନର ଉଦ୍ଦେଶ୍ୟ ହଉଛି କୃଷ୍ଣଙ୍କୁ ସୁଖ ବିଧାନ କରିବା ଏଇଟା ହେଇପାରିଲାନି ଏବେ ବି ଇନ୍ଦ୍ରିୟ ଗୁଡା ସବୁବେଳେ ଚାହୁଁଛି ନିଜର ସୁଖର ଅନ୍ୱେଷଣ ଏଇଟା ମାତ୍ର ଫର୍ମାଲିଟି ମେଣ୍ଟେନ୍ ହେଲା ଆଶ୍ରମରେ ଆଶ୍ରମ ବ୍ରହ୍ମଚାରୀ ଅନମ୍ୟାରେଡ଼ ଲାଇଫ ଚାଲିଲା କିନ୍ତୁ ବ୍ରହ୍ମଚାରୀ ଜୀବନର ଉଦ୍ଦେଶ୍ୟ ଆଶ୍ରମ ଜୀବନର ଉଦ୍ଦେଶ୍ୟ ନୁହେଁ ଆଶ୍ରମ ଉଦ୍ଦେଶ୍ୟ ହେଉଛି ଯେ ପୂର୍ଣ୍ଣ ରୂପେ କୃଷ୍ଣ ସୁଖ ପ୍ରଦାନ କରେ କୌଣସି ସୁଖ ଆଧ୍ୟାତ୍ମିକ ଜୀବନ ସେତେବେଳେ ଆରମ୍ଭ ହବ ଯେତେବେଳେ ଜୀବ ତା ନିଜ ଜୀବନର କୌଣସି ଇନ୍ଦ୍ରିୟ ସୁଖର ଲାଳସା କରିବନି ନିଜର ସୁଖର ବାସନା କିଛି ବି କରିବନି ସେଇଟା ହେଉଛି ବ୍ରହ୍ମଚାରୀ ଜୀବନ ଗୁରୁଗୃହରେ ଯେତିକି ଦିନ ରହିବ ସେଟା କଣ କରିବ ନା କେବଳ ଗୁରୁଙ୍କ ସୁଖ ପାଇଁ ଚିନ୍ତା କରିବ ଗୁରୁଙ୍କ ଆଦେଶ ଅନୁସାରେ ଜୀବନ ଭିତରେ କେବଳ କୃଷ୍ଣ ସୁଖ ପ୍ରତ୍ୟାର୍ଥ ଆଉ ଯେତେବେଳେ ପର୍ଯ୍ୟନ୍ତ ନିଜ ସୁଖ ବାସନା ଆମେ ଆଶ୍ରମରେ ରହିଲେ କିନ୍ତୁ ନିଜର ସୁଖ ବାସନା ରହିଲା ମୋର ଭୌତିକ ଲାଳସା ମୋର ଇନ୍ଦ୍ରିୟ ସୁଖ ଭୋଗର ବାସନା ମୋର ରହିଲା ଏଟା ଆଶ୍ରମ ଜୀବନ ନୁହେଁ ସେଥିପାଇଁ ସ୍ୱକର୍ମ କରିଲେ ରୌରବେ ପଡ଼ିବ ଏହାକୁ ରୌରବ ନର୍କ ଭୋଗ କରିବା ପାଇଁ ପଡ଼ିବ ଏହି କାହିଁକି ଆମ ଗୁରୁବର୍ଗ ଏତେ ସିରିୟସ୍ କି ଆଜି କାହିଁକି ପ୍ରତ୍ୟେକ ଜାଗାରେ ଗୃହସ୍ଥ ଲାଇଫ୍ ହେଉ ସନ୍ନ୍ୟାସୀ ଲାଇଫ୍ ହେଉ ବ୍ରହ୍ମଚାରୀ ଲାଇଫ୍ ହେଉ ସେ ଯୋଉ କ୍ଷତ୍ରିୟ ହେଉ ଯୁଦ୍ଧ ଅର୍ଜୁନ କଣ କହିଲେ ମୁଁ କ୍ଷତ୍ରିୟ ଆଉ ଯୁଦ୍ଧ କରିବା କଣ ଦରକାର ଆପଣ ଅଧର୍ମ କଥା ଗାଡ଼ି ଆସିଗଲା ଅଧର୍ମ କଥା କହୁଛନ୍ତି ତେଣୁ ଅଧର୍ମ କଥାରେ ଲାଭ କଣ ଅଛି ଆମେ ଯିବା ଆଉ ପ୍ରୋଗ୍ରାମକୁ ନା ପ୍ରସାଦ ତେଣୁ କୁହାଯାଉଛି କଣ କେଉଁ କଥାଟା କହିଲି କ୍ଷତ୍ରିୟ କଥା କହୁଥିଲି ଅର୍ଜୁନ କହୁଛି ଯୁଦ୍ଧ କରିବା ଦରକାର କଣ ଯୁଦ୍ଧ କରିବା ଉଚିତ ନୁହେଁ କାହିଁକିନା ଏତେ ସବୁ ମରିଯିବେ ସୈନ୍ୟମାନେ ସ୍ତ୍ରୀମାନେ ବିଧବା ହେବେ ଯାହାର ସନ୍ତାନ ସୃଷ୍ଟି ହେବେ ଲାଭ କଣ ଏତେ ମାରିକି ଯୁଦ୍ଧ ନ କରିବା ଭଲ ଏଇଟା କଣ କ୍ଷତ୍ରିୟ ଧର୍ମ ଜଣେ ଅଧର୍ମ କରୁଥିବା ଲୋକକୁ ଦେଖିକି ରହିବେ ଚୁପ୍ ରହିକି ଅର୍ଜୁନ ସନ୍ନ୍ୟାସୀ ନେଇଯିବାଟା ତାଙ୍କ ଧର୍ମ ଧର୍ମ ନୁହେଁ ଭଗବାନ ସେଇଥିପାଇଁ ଯଥାର୍ଥ ଧର୍ମ ଶିଖେଇଲେ ସ୍ୱକର୍ମ ଯଦି କୃଷ୍ଣ ସୁଖର ବିଷୟ ନାହିଁ କୃଷ୍ଣ ଚାହୁଁଛନ୍ତି ଅଧର୍ମ ଭିତରେ ଯୁଦ୍ଧ ଅର୍ଜୁନ କହିବେନି ସେ ଆଉ ଗୋଟେ ପ୍ରବଚନ ଅର୍ଜୁନ ଯାହା ଚିନ୍ତା କରୁଛି ଠିକ ଚିନ୍ତା କରୁଛି ନା ଭୁଲ ଠିକ କାହିଁକି ସେଟା ହଉଛି ମାନେ ଧର୍ମ ପରମ ଧର୍ମ ଭିତରେ ପାର୍ଥକ୍ୟ ଆମେ ଯୋଉଟା ଅର୍ଜୁନ କହିବେ ହଁ ଠିକ ମୁଁ ବ୍ରହ୍ମଚାରୀ ଅଛି ଗୃହସ୍ଥ ହେଇଯିବା ଭଲ ଆଉ ଗୃହସ୍ଥ ହେଲେ କଣ ସଂଯତ ଜୀବନ ବିତେଇ ପାରିବି କି ଗୃହସ୍ଥ ହେଲେ ଗୃହସ୍ଥ ଶାସ୍ତ୍ର ଅନୁସାରେ କଣ ଗୃହସ୍ଥ ହେଲେ ବି ସଂଯତ ଜୀବନ ବିତେଇ ପାରିବିନି ନା ଗୃହସ୍ଥ ଅନୁସାରେ କୋଉଠି ଅଛି କହିଲେ ନିୟମ ଯୋଉ ଆମ ଇଏ ଆଗେନି ଗୃହସ୍ଥ ଅନୁସାରେ କୋଉଠି ନିୟମ ଅଛି କହିଲେ ଯୋଉଭଳି ବୈଦିକ ଧାରା ଅଛି ବ୍ରହ୍ମଚାରୀ ବହୁତ କଠିନ ଧାରା ମାସରେ ଥରେ ସ୍ତ୍ରୀ ପାଖକୁ ଯାଇପାରିବେ ରାଜା ମହାରାଜଙ୍କର ସେ ନିୟମ ଥିଲା ବୈଦିକ ଧାରା ମନୁସଂହିତା ନିୟମ ହଉଛି ଏୟା କେତେ ଜଣ ଅଛନ୍ତି ଆମେ ଫଲୋଅପ୍ କରିବା ତାହେଲେ ଏଇଟା ପାପ ହବନି କି ଶାସ୍ତ୍ର ତ ବୁଝି ପାପ ହବ ଆଉ ଯଦି ଯୋଉ ଜୀବନକୁ ଗଲେ ଆପଣଙ୍କୁ ସଂଯତ ଜୀବନ ବିତେଇବା ପାଇଁ ପଡିବ ବ୍ରହ୍ମଚାରୀ ହଉ ଯଦି ବ୍ରହ୍ମଚାରୀ ବରଂ ଭଲ ସଂଯତ ବିତେଇ ହବ ଗୃହସ୍ଥ ଜୀବନରେ ସଂଯତ ଜୀବନ ବିତେଇ ହବ ସେଇଥିପାଇଁ ରାଜାମାନେ ଅତ୍ୟନ୍ତ ଭୋଗ ଲାଳସା ରହୁଥିଲେ ତାଙ୍କର ବହୁତ ପତ୍ନୀ ଥିଲେ ଜଣେ ପତ୍ନୀ ନଥିଲେ ବହୁ ପତ୍ନୀ ଥିଲେ ଜଣ ପାଖକୁ ଦିନେ ଯିବେ କିନ୍ତୁ ବହୁତ ପତ୍ନୀ ରଖିଥିଲେ ସେଇଥିପାଇଁ ବୈଦିକ ଧାରାକୁ ମାନୁଥିଲେ କିନ୍ତୁ ଇନ୍ଦ୍ରିୟ ଲାଳସା ବଢି ବଢି ଚାଲୁଥିଲା ନା ସେଇଥିପାଇଁ ଅଶାନ୍ତି ଝଗଡ଼ା ଏମିତି ବହୁତ ପ୍ରୋବ୍ଲେମ୍ ଅଛି ସେଇଥିପାଇଁ ଏଇଗୁଡ଼ା ସମ୍ଭବ ନୁହେଁ ଏଇ ଜୀବନରେ ମାନେ ଭୋଗମୁଖୀ ବାସନାରେ କେବେ ସମ୍ଭବ ନୁହେଁ, ଯାହା ହେଲେ ପାପକର୍ମ କରିବା ପାଇଁ ପଡିବ। ଆମେ ଭାବନ୍ତି ମ୍ୟାରେଜ ଲାଇଫ ମିନ୍ସ ବାହା ହେଇପଡ଼ିଲେ ଜଣକୁ ଜଣକୁ ବିବାହ କଲା ପରେ ତାର ସିଏ କ'ଣ ସଂଯତ ହେଇଗଲା, ସଂଯତ ହେଇଗଲା ପରେ ତାର ଆଉ କିଛି ପ୍ରୋବ୍ଲେମ ନାହିଁ, ପ୍ରୋବ୍ଲେମ ନାହିଁ। ଆଉ ତ ପାପକର୍ମ ତ ଡେଲି କରିବ, ସେ ବୈଦିକ ଧାରା ଅନୁସାରେ ସେ ପାପକର୍ମ ଡେଲି କରିବ। ତେଣୁକରି ସେ ଆମେ ଆମେ ଭାବୁଛନ୍ତି ଏଇଟା ସଂଯତ ଲାଇଫ, କେବେ ସଂଯତ ଲାଇଫ, ଯେଉଁ ଜୀବନରେ ରହିଲେ ବି ଏଭଳିଆ ପ୍ରୋବ୍ଲେମ ରହିଛି। ସେଥିପାଇଁ ବହୁତ ଡିଫିକଲ୍ଟ ମଣିଷ ଜୀବନରେ ଆମ ପାଇଁ ଏ ବର୍ଣ୍ଣାଶ୍ରମ ଧାରାକୁ ଫଲୋ କରିକି ଭଗବଧାମ ଯିବା ବହୁତ କଠିନ। ଯେମିତି ହେଲେ ଏଇ ଜୀବନରେ ଆମକୁ କୌଣସି ମତେ ନା କୌଣସି ମତେ କୃଷ୍ଣ ଭାବନା ମତରେ ଭାବିତ ହେଇକି ରହିବା ପାଇଁ ପଡ଼ିବ। ଯେକୌଣସି ଜାକି ମାଡ଼ି ହେଇକି ହଉ, ମନକୁ ହଉ, ଇନ୍ଦ୍ରିୟକୁ ଚେଷ୍ଟା କରିବା ପାଇଁ ପଡ଼ିବ। ସେଭଳି କେବଳ ଜୀବନ ଗୋଟେ ଏକଦମ ଦୃଢ଼ ସଂକଳ୍ପ ଭଗବାନ ସାମ୍ନାରେ ନେବା ପାଇଁ ପଡ଼ିବ, ଭୀଷ୍ମଙ୍କ ଭଳିଆ ପ୍ରତିଜ୍ଞା ନେବା ପାଇଁ ପଡ଼ିବ। ଏଇ ଜୀବନଟି କେବଳ ମୁଁ କୃଷ୍ଣଙ୍କୁ ସୁଖ ଦେବି, ଆଉ କାହା କଥା ଚିନ୍ତା କରିବିନି। ଜୀବନରେ ଦ୍ୱିତୀୟ ମୋ ମନରେ ଯୋଗମାୟା ଭଗବାନ ଯଦି ମୋ ଅନ୍ତର ହୃଦୟକୁ ଯଦି ଜୟ ନ କରିବି ମୋତେ ସନ୍ତୁଷ୍ଟ ନଦେଇପାରିବେ। ଭଗବାନଙ୍କର ଗୋଟେ ଅଂଶର ଅଂଶ ଗୋଟେ ଜୀବାତ୍ମା କୋଉ ମୃତ ଗୋଟେ ମଡ଼ା ଦେହରେ ଶରୀର ଭିତରେ ବାସ କରୁଛନ୍ତି, ସିଏ ମୋତେ ସୁଖ ଦେଇଦେବ ନା? ସୁଖ ପରମାତ୍ମା ଯଦି ଭଗବାନଙ୍କୁ ଆଶ୍ରୟ କରି ଭଗବାନ ନ ଦେଇପାରିବେ, ଏ ଯୋଡ଼ ଯୋଡ଼ ଆଉ ଗୋଟେ ତୁଚ୍ଛ ବସ୍ତୁ ଭଗବାନଙ୍କର ଉପସ୍ଥିତି ବି ନା ସେଟା ସବୁ କିଛି ଚଳପ୍ରଚଳ। ଆଉ ସେଇ ମେସିନ୍ଟା ଭଗବାନଙ୍କର ଇଙ୍ଗିତରେ ରିମୋଟରେ ଚାଲୁଥିବା ଗୋଟେ ମେସିନ୍ ସୁଖ ଦେଇପାରିବେ ନା? ଭଗବାନ ଡାଇରେକ୍ଟ ଦେଇପାରିବେନି। ଏଇଭଳିଆ ବିଶ୍ୱାସ ଯଦି ଆମ ଭିତରେ ଥା, ମୂର୍ଖତା ହବ କେବଳ ଆଉ କିଛି। ସେସବୁ ପ୍ରଭୁ ବାଦ କି ଶ୍ରୀମଦ ଭାଗବତ କି ଠାକୁର।